ମୋ ନାଁ ହେଉଛି ମମତା ନାୟକ, 18 ନମ୍ବର ୱାର୍ଡରୁ କହୁଛି, ନାଳବନ୍ଧ ମୁଣ୍ଡା ବସ୍ତିରୁ। ଆଉ ଆମର ଲାଟ୍ରିନ୍ କାହାରି ଘରେ ମାନେ ଘରେ ଲାଟ୍ରିନ୍ ନାହିଁ କି ଗଭର୍ଣ୍ଣମେଣ୍ଟ ତରଫରୁ ବି ଲାଟ୍ରିନ୍ ମିଳିନି। ଲାଟ୍ରିନ୍ ପାଇଁ ଆମର ବେଶୀ ଟିକେ ଅସୁବିଧା ହେଉଛି। ଲାଟ୍ରିନ୍ର ବ୍ୟବସ୍ଥା ଟିକେ ହେଲେ ଭଲ ହୁଅନ୍ତା। ଲାଟ୍ରିନ୍ ପାଇଁ ବେଶୀ ଟିକେ ଅସୁବିଧା ହେଉଛି। ଡେଲିଭରି ଲୋକ କି ଛୋଟ ଛୋଟ ଛୁଆର ମା ଲୋକ ସବୁ ବାହାରକୁ ଯାଉଛନ୍ତି, ପାଣି ହେଇଗଲେ ବାହାରେ ବି ବସିବାକୁ ସୁବିଧା ନାହିଁ। ବର୍ଷା ଦିନରେ ବେଶୀ ଅସୁବିଧା, ତ ତାର କିଛି ଗୋଟେ ସମାଧାନ କରିଲେ ବେଶୀ ଭଲ ହୁଅନ୍ତା।